ହ୍ୟାଲୋ ନମସ୍କାର, ମୋ ନାଁ ଜ୍ଞାନଞ୍ଜୟ ବେହେରା। ବର୍ତ୍ତମାନ ମୁଁ ଏକ କମେଡ଼ି କହିବାକୁ ଯାଉଛି। ଦିନେ ରବି ବାବୁ ଘରେ ପଥର ପଡ଼ୁଥିଲେ, ହଠାତ୍ ତାଙ୍କ ପୁଅ ରମେଶ ଆସି ତା ବାପା ହାତକୁ ପୁଅର ଯନ୍ତ୍ରଣା ପାଇଁ ଉପଚାର କଲେ, ଆଉ ସେ ମା ମଧ୍ୟ ଘରୁ ଦୌଡ଼ାଇଥିଲେ। ବାପା ବାପା ତାକୁ କାହିଁ କାମଲୁ କହିଲା, ଆଜି ଆମ ସ୍କୁଲ ସାହିତ୍ୟ ପଢ଼ାଲା ବେଳେ ମୋ ସାହିତ୍ୟ ସାର୍ କହିଲେ ବାପା ମାନେ ହେଲେ ପିତା, ତେଣୁ କରି ମୁଁ ବାପାଙ୍କୁ କାମ ଦେଖିବା ପାଇଁ ପିତା କି ମିଠା। ଆଉ ଗୋଟେ କଥା ମୁଁ ଆଜ୍ଞା କହିବାକୁ ଯାଉଛି, ଥରେ ବୟଫ୍ରେଣ୍ଡ ତା ପାଇଁ କେମିତି ଫୁଲ ଦେଖିଲ ଗୋଟେ ତା ବୟଫ୍ରେଣ୍ଡ ରବି କଣ ରହୁଛି ସାହିତ୍ୟ, ତାର ରବି ସାଙ୍ଗ କହିଲା କଣ କରୁଛୁ ଗୋଲାପ ଫୁଲ ନା ଆଉ ପଦ୍ମ ଫୁଲ ହେଇଯା ରବି। ହ୍ୟାଲୋ ମୁଁ ଆଜ୍ଞା ନମସ୍କାର।